ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକ. ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ବିତରଣ ସମ୍ପର୍କିତ କର୍ମଶାଳାକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭାରତ ଆମେରିକା ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଲକ୍ଷ୍ୟ ନେଇ ଆଜିଠାରୁ ୱାଶିଂଟନ୍ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଭାରତ ଓ ବାଂଲାଦେଶ ଗଙ୍ଗାଜଳ ଚୁକ୍ତିର ନବୀକରଣକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମବଙ୍ଗର ଫରାକ୍କା ଗସ୍ତରେ ଯିବେ ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା. ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଜୁନାଗଡ଼ ଜିଲ୍ଲା ଅନ୍ତର୍ଗତ ଶାସନଗିରିଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବୋର୍ଡର 47 ଜଣ ସଦସ୍ୟ ଯୋଗଦେବେ। ସେମାନଙ୍କ ମଧ୍ୟରେ ସେନାମୁଖ୍ୟ, ବିଭିନ୍ନ ରାଜ୍ୟର ପ୍ରତିନିଧି, ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବେସରକାରୀ ଅନୁଷ୍ଠାନର ପ୍ରତିନିଧି, ବିଭିନ୍ନ ରାଜ୍ୟର ବିଭାଗୀୟ ସଚିବ ପ୍ରମୁଖ ଅନ୍ତର୍ଭୁକ୍ତ। ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଏହାର ବିକାଶ ଦିଗରେ ବିଭିନ୍ନ ବିଷୟ ନେଇ ଏହି ବୈଠକରେ ଆଲୋଚନା ହେବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ବୈଠକ ପରେ ଶ୍ରୀ ମୋଦି ଶାସନଠାରେ କାର୍ଯ୍ୟରତ ବନ ବିଭାଗର ବିଭିନ୍ନ ମହିଳା କର୍ମଚାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସକାଳୁ ପ୍ରଧାନମନ୍ତ୍ରୀ ଗିର୍ ଜାତୀୟ ପାର୍କର ସିଂହ ସଫାରୀ ପରିଦର୍ଶନ କରିବେ। ଜାମନଗରସ୍ଥିତ ଭନ୍ତାରାଠାରେ ପ୍ରାଣୀ ଉଦ୍ଧାର କେନ୍ଦ୍ର ଗତକାଲି ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ। ସୋମନାଥ ମନ୍ଦିର ମଧ୍ୟ ଗତକାଲି ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ପ୍ରାର୍ଥନାରେ ଯୋଗ ଦେଇଥିଲେ। ସୋମନାଥ ଟ୍ରଷ୍ଟ ବୋର୍ଡର ଗତ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଶ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ। ଶନିବାରଠାରୁ ପ୍ରଧାନମନ୍ତ୍ରୀ ତିନିଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ବିତରଣ ସମ୍ପର୍କିତ କର୍ମଶାଳାକୁ ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ଏବଂ ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ମନ୍ତ୍ରଣାଳୟର ନୀତି ଏବଂ ପଦକ୍ଷେପଗୁଡ଼ିକ ଉପରେ ଏହି କର୍ମଶାଳାରେ ମତ ବିନିମୟ ହେବ। ସ୍ଥାୟୀ ଦୁଗ୍ଧ ଉତ୍ପାଦନକୁ ପ୍ରୋହାହନ ପ୍ରଦାନ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଛି। କେତେକ ରାଜ୍ୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଏହି କର୍ମଶାଳାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ସ୍ଥାୟୀ ସାର ପରିଚାଳନା ମଡେଲ ଉପରେ ଏହି କର୍ମଶାଳାରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ, ଶିଳ୍ପ ଏବଂ ବିଶ୍ୱସ୍ତରୀୟ ସଂଗଠନର ପ୍ରତିନିଧି ତଥା ବିଶେଷଜ୍ଞ ଏହି କର୍ମଶାଳାରେ ଯୋଗଦେଇ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ବ୍ୟାପକ, ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ, ଆର୍ଥିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବେ। ଏ କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ଭୂମିକା ଉପରେ ମଧ୍ୟ ବୈଠକରେ ମତ ବିନିମୟ ହେବାର ଆଶା କରାଯାଉଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ୱାଶିଂଟନ୍ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରୀର ଏବଂ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପରିପ୍ରେକ୍ଷୀରେ ଶ୍ରୀ ଗୋଏଲଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ୍ ଗସ୍ତ ଅବସରରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 2030 ସୁଦ୍ଧା ଦ୍ୱିଗୁଣିତ କରି 500 ବିଲିୟନ୍ ଆମେରିକୀୟ ଡଲାର ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା। ଶ୍ରୀ ମୋଦିଙ୍କ ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ବେଳେ ଉଭୟ ଦେଶ ଏଥିପାଇଁ ସେମାନଙ୍କର ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉଭୟ ଦେଶ ମଧ୍ୟରେ ଏକ ଦୃଢ଼ ବାଣିଜ୍ୟ ଚୁକ୍ତି ପ୍ରସ୍ତୁତି ନେଇ ଆଲୋଚନା ହେବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଗୋଏଲ ଗତ ମାସରେ ଘୋଷଣା କରିଥିଲେ। ବାଣିଜ୍ୟିକ କୋଇଲା ଖଣି ନିଲାମ ଏବଂ ସେଥିରେ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କୋଇଲା ମନ୍ତ୍ରଣାଳୟ ଆଜି ଗୁଜରାଟର ଗାନ୍ଧୀନଗରରେ ରୋଡ୍ ଶୋ ଆୟୋଜନ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଗତ କିଛିଦିନ ହେବ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏଭଳି ରୋଡ୍ ଶୋ ଆୟୋଜନ କରାଯାଉଛି। ବୃଦ୍ଧି ପାଉଥିବା ଭାରତୀୟ କୋଇଲା କ୍ଷେତ୍ରରେ ନୀତି ନିର୍ଦ୍ଧାରକ, ନିବେଶକ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ସାମିଲ କରିବା ଲାଗି ମନ୍ତ୍ରଣାଳୟ ପଦକ୍ଷେପ ନେଉଛି। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବିଭାଗର ଅତିରିକ୍ତ ସଚିବ ରୂପିନ୍ଦର ବ୍ରାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହେବେ। ସରକାରଙ୍କ ଦ୍ୱାରା କୋଇଲା ଉତ୍ପାଦନ ଏବଂ ସାମର୍ଥ୍ୟ ବୃଦ୍ଧି ଏବଂ ନିୟାମକ ସମର୍ଥନ ଆଦି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତୀୟ କୋଇଲା କ୍ଷେତ୍ରରେ ରହିଥିବା ସମ୍ଭାବନା, ନିବେଶ ଏବଂ ବ୍ୟବସାୟର ସହଯୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ଓ ବାଂଲାଦେଶ ନଦୀ ବିଶେଷଜ୍ଞ ଆଜି ପଶ୍ଚିମବଙ୍ଗର ଫରାକ୍କା ଗସ୍ତ କରି ନଦୀ ଜଳସ୍ତର ସମୀକ୍ଷା କରିବେ। ଡିସେମ୍ବର 2026ରେ ଶେଷ ହେବାକୁ ଯାଉଥିବା ଗଙ୍ଗାଜଳ ଚୁକ୍ତିର ନବୀକରଣ ଲକ୍ଷ୍ୟ ନେଇ ଦୁଇ ଦେଶ ପକ୍ଷରୁ ଏହି ବିଶେଷଜ୍ଞମାନେ ସମୀକ୍ଷା କରିବେ। ମିଳିତ ନଦୀ ଆୟୋଗର ସଦସ୍ୟ ମହମ୍ମଦ ଅବୁଲ ହୁସେନଙ୍କ ନେତୃତ୍ୱରେ ଏକ 11 ଜଣିଆ ବାଂଲାଦେଶର ପ୍ରତିନିଧି ମଣ୍ଡଳୀ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତ ପକ୍ଷରୁ ମଧ୍ୟ ଏଥିରେ 11 ଜଣିଆ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରୁଛନ୍ତି। ବାଂଲାଦେଶର ପ୍ରତିନିଧି ମଣ୍ଡଳୀ ଆସନ୍ତା 7 ତାରିଖରେ ପଶ୍ଚିମବଙ୍ଗ ରାଜ୍ୟ ଜଳସେଚନ ସଚିବ ମନୀଷ ଜୈନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ 54ଟି ନଦୀ ରହିଛି। 1972 ମସିହାରେ ଉଭୟ ଦେଶର ମିଳିତ ନଦୀ ଆୟୋଗ ଗଠନ କରାଯାଇଥିଲା। ନଦୀ ଜଳ ଉପରେ ପାରସ୍ପରିକ ସ୍ୱାର୍ଥ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଏହି ଆୟୋଗ ଗଠିତ ହୋଇଥିଲା। 1996 ମସିହା ଡିସେମ୍ବର 12 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ HD ଦେବେଗୌଡ଼ା ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ୍ ହସିନାଙ୍କ ମଧ୍ୟରେ ଗଙ୍ଗାଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଜାମ୍ମୁ କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଭିଭାଷଣ ସହିତ ଏହି ବୈଠକ ଆରମ୍ଭ ହେବ। ନ୍ୟାସନାଲ୍ କନ୍ଫରେନ୍ସ ନେତା ତଥା ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାରଙ୍କର ଏହା ପ୍ରଥମ ବଜେଟ୍ ଅଧିବେଶନ। ଗତବର୍ଷ ଅକ୍ଟୋବର ମାସରେ ସେଠାରେ ନୂତନ ସରକାର ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଉମାର ଅବଦୁଲ୍ଲା ଆସନ୍ତା 7 ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ନାଗାଲାଣ୍ଡ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି। ରାଜ୍ୟପାଳ ଲା ଜାଲେସନ୍ ଗୃହରେ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସନ୍ତାକାଲିଠାରୁ ଆଲୋଚନା ଆରମ୍ଭ ହେବା ସହିତ ବିଭିନ୍ନ ବାର୍ଷିକ ପ୍ରଶାସନିକ ତଥା ବିଧାନସଭା କମିଟି ରିପୋର୍ଟ ଏବଂ ସରକାରୀ ବିଲ୍ ସଂକ୍ରାନ୍ତ ପ୍ରସ୍ତାବ ଗୃହରେ ଆଗତ କରାଯିବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିଫି ୟୁରିଓ ଆସନ୍ତା 6 ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଶୁକ୍ରବାର ଦିନ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହେବ। ଶନିବାର ପର୍ଯ୍ୟନ୍ତ ଏହି ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସିଏଜି ରିପୋର୍ଟ ଉପରେ ଆଜି ଦିଲ୍ଲୀ ବିଧାନସଭାରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ଏବଂ ଏହାର ପରିଚାଳନା ଉପରେ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଆଧାରରେ ଏହି ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗତ 28 ତାରିଖରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। 2016-17ରୁ 2021-22 ସମୟସୀମା ମଧ୍ୟରେ ତତ୍କାଳୀନ ଆପ୍ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ରିପୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ମଧ୍ୟରେ କୋଭିଡ୍ ମହାମାରୀ ସମୟରେ ପାଣ୍ଠି ଅପବ୍ୟବହାର, ବିଭିନ୍ନ ପ୍ରକଳ୍ପର ନିର୍ମାଣରେ ବିଳମ୍ବ, ସିଟି ହସ୍କିଟାଲ୍ଗୁଡ଼ିକରେ କର୍ମଚାରୀ ଏବଂ ଔଷଧ ଅଭାବ ଆଦି ତଥ୍ୟ ରହିଛି। କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଥିବା 788 କୋଟି ଟଙ୍କା ମଧ୍ୟରୁ ତତ୍କାଳୀନ ସରକାର ଖର୍ଚ୍ଚ କରିଥିବା 543 କୋଟି ଟଙ୍କାର ସମସ୍ତ ତଥ୍ୟ ଏହି ରିପୋର୍ଟରେ ସ୍ଥାନିତ ହୋଇଛି। ଏତଦ୍ବ୍ୟତୀତ ଜଳର ଅଭାବ, ଜଳବନ୍ଦୀ, ସ୍ୱେରେଜ୍ ପରିସ୍ଥିତି ଆଦି ସମ୍ପର୍କରେ ଗୃହରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ବୃଦ୍ଧି ପାଉଥିବା ମେଦବହୁଳତା ଚିନ୍ତା ଏବଂ ଏହାର ନିରାକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏଥିରେ ନୂଆଦିଲ୍ଲୀ ଏମ୍ସର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌରଭ ଅଗସ୍ତମ୍ ଏବଂ ଡାଏଟିସିଆନ୍ ଡକ୍ଟର ମାଲା ମନରାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123414 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ କରିପାରିବେ। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ଖେଳ ସୂଚୀ ସ୍ଥିର ହୋଇଛି। ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମିଫାଇନାଲ୍ରେ ବୁଧବାର ଦିନ ଲାହୋରଠାରେ ପରସ୍କରକୁ ଭେଟିବେ। ପ୍ରତିଯୋଗିତାର ଗତକାଲିର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ 44 ରନ୍ରେ ପରାସ୍ତ କରିଛି। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ 50 ଓଭର୍ରେ 9 ୱିକେଟ୍ ବିନିମୟରେ 249 ରନ୍ ସଂଗ୍ରହ କରିଥିଲା। 250 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ 45 ଓଭର୍ 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ 5ଟି ୱିକେଟ୍ ଅକ୍ତିଆର କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକ। ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ବିତରଣ ସମ୍ପର୍କିତ କର୍ମଶାଳାକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଲକ୍ଷ୍ୟ ନେଇ ଆଜିଠାରୁ ୱାଶିଂଟନ୍ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ବାଂଲାଦେଶ ଗଙ୍ଗାଜଳ ଚୁକ୍ତିର ନବୀକରଣକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମବଙ୍ଗର ଫରାକ୍କା ଗସ୍ତରେ ଯିବେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।